ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖିଆ ଖବର। ସାନ୍ତାଳୀ ଭାଷାର ସଂରକ୍ଷଣ ଲାଗି ରାମଜୀ ଟୁଡୁଙ୍କର ପ୍ରୟାସକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଆକାଶବାଣୀ, ଦୂରଦର୍ଶନ ଆର୍ ପ୍ରସାର ଭାରତୀର କର୍ମଚାରୀମାନଙ୍କୁ ଜଣାଲେ ଅଭିନନ୍ଦନ। ସୁଭଦ୍ରା ଯୋଜନାର ପହିଲା କିସ୍ତିର ଦୁଇ ନମ୍ଘର ଖେପ ଟଙ୍କା ଆଇବା 9 ତାରିଖ ଦିନ ଦିଆଯିବା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆର୍ ସମ୍ୟଲପୁରର ହୀରାକୁଦଠାରେ ଏୟାରଫୋର୍ସର ରେଡାର ଷ୍ଟେସନ ସ୍ଥାପନା ପ୍ରକ୍ରିୟା ହେଲା ମୂଲ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଭାରତକେ ପୃଥିବୀ ଉତ୍ପାଦନ ଆଉ ପ୍ରସ୍ତୁତି କ୍ଷେତ୍ରରେ ଗୋଟିଏ ସ୍ୱତନ୍ତ୍ର ଜାଗା ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିକରି କହିଛନ୍ ଯେ ସମାଜର ଆର୍ଥିକ ଦୁର୍ବଳ ବର୍ଗ, ମଧ୍ୟବିତ୍ତ ଆଉ ଏମ୍ଏସ୍ଏମ୍ଇ କ୍ଷେତ୍ର ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଜରିଏ ବହୁତଟି ଲାଭ ପାଇଛେ। ସେନ୍ତା ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ସ୍ଥିତି ଉପରେ ଆଲୋକପାତ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ନୂଆ କ୍ଷେତ୍ରର ଆବିର୍ଭାବ ସାଙ୍ଗେ ନିଯୁକ୍ତିର ପରିଭାଷା ବଦଲୁଛି। ପ୍ରତିଭା ଆଉ ସୃଜନଶୀଳତାକେ ତହକାବାର ଲକ୍ଷ୍ୟଥି ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ଭାରତନ ପ୍ରସ୍ତୁତ ଶୀର୍ଷକ ପ୍ରସଙ୍ଗ ଆଧାରଥି 25ଟା ବର୍ଗଥି ପ୍ରତିଯୋଗିତା ଆୟୋଜନ କରୁଛି। ଏଥି ଅଂଶଗ୍ରହଣ କରବାରକେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ଆଇବା ଅକ୍ଟୋବର ମାସ 2 ତାରିଖ ଦିନ ସ୍ୱଚ୍ଛ ଭାରତ ମିଶନକେ 10 ବର୍ଷ ପୂରା ହେବା। ଏତାର ସଫଳତା ଉପରେ ଆଲୋକପାତ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ସ୍ୱଚ୍ଛତା ଉପରେ ସଭେ ଅତ୍କା ଧ୍ୟାନ ଦଉନ୍, ବର୍ଜ୍ୟବସ୍ତୁ ନୁ ସ୍ୱାସ୍ଥ୍ୟ ତକ୍ ସମକର ପାଖେ ଏ ମନ୍ତ୍ର ଅତ୍କା ଗ୍ରହଣୀୟ ହୋଇପାରିଛି। ଲୋକର ସହଭାଗିତା ଏଟାକେ ଗୋଟିଏ ଜନ ଆନ୍ଦୋଳନଥି ବଦଲେଇ ପାରିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଏଟା ଗୋଟିଏ ବଡ଼ ଶ୍ରଦ୍ଧାଞ୍ଜଳି ହେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏକ ପେଡ୍ ମା କେ ନାମ ଅଭିଯାନଥି ଅତ୍କା ନୁ ଅତ୍କା ଲୁକର ଯୋଗଦାନ ଅଲଗାମାନଙ୍କ ଲାଗି ପ୍ରେରଣା ହୋଇଛି। ଧାରିଜ ଲକ୍ଷ୍ୟ ନୁ ଅତ୍କା ଚାରା ରୋପଣ କରିକରି କେତେ ରାଜ୍ୟ ଉତ୍କର୍ଷ ପ୍ରତିପାଦନ କରିପାରିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
एक पेड़ माँ के नाम, ये अभियान अद्भुत अभियान रहा। जन भागीदारी का ऐसा उदाहरण वाकई बहुत प्रेरित करने वाला है। पर्यावरण संरक्षण को लेकर शुरू किए गए इस अभियान में देश के कोने कोने में लोगों ने कमाल कर दिखाया है।
ମାତୃଭାଷାର ମହତ୍ତ୍ୱ ଉପରେ ଆଲୋଚନା କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଦେଶେ 20,000 ଭାଷା ଆଉ ଉପଭାଷା ରହିଛି। ସାନ୍ତାଳୀ ଭାଷାର ସଂରକ୍ଷଣ ଲାଗି ନିଆଯାଇଥିବାର ପ୍ରୟାସକେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଶଂସା କରିଛନ୍। ମୟୂରଭଞ୍ଜ ନିବାସୀ ରାମଜିତ ଟୁଡୁ ଅନ୍ଲାଇନ୍ ଜରିଏ ସାନ୍ତାଳୀ ଭାଷାର ପ୍ରଚାର ଆର୍ ପ୍ରସାର ଉପରେ ନେଉଥିବାର ପଦକ୍ଷେପକେ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍। ସାନ୍ତାଳୀ ଭାଷାର ପ୍ରଚାର ଆର୍ ପ୍ରସାର ଉପରେ ରାମଜିତ ଟୁଡୁ ଆକାଶବାଣୀକେ କହିଛନ୍।
जब हम शुरुआत में उन्होंने इंटरनेट चलाया तो देखा कि हम डिफरेंट लैंग्वेज में इंफॉर्मेशन मिल रहा है लेकिन हमारे लैंग्वेज में नहीं मिला। तो हमने खुद से थोड़ा सा बहुत हम रिसर्च करके कैसे करके हम अपने लैंग्वेज में भी हम ये बातचीत हो सके, हमारी इंफॉर्मेशन शेयर कर सकते हैं इस चल दुनिया। हम हमारे पास डिवाइसेस तो है लेकिन हमारे लैंग्वेज में हमारे लिपि में वो कम्युनिकेशन नहीं हो पाता। हमारा लैंग्वेज तो है, हमारा भाषा तो है तो लेकिन इसमें कोई फीचर्स नहीं है मोबाइल्स में, लैपटॉप में, कंप्यूटर में, इसलिए
ମନ୍ କି ବାତ୍ର ଇତିହାସକେ ପର୍ଯ୍ୟାଲୋଚନା କରିକି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକେ 10 ବର୍ଷ ପୂରା ହେବାରକେ ଯାଉଛେ। 2014 ଅକ୍ଟୋବର 3 ତାରିଖ ବିଜୟାଦଶମୀ ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମ ମୂଲ ହୋଇଥିଲା। ଶ୍ରୋତାମାନଙ୍କୁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଆକାଶବାଣୀ, ଦୂରଦର୍ଶନ ଆର୍ ପ୍ରସାର ଭାରତୀ ସାଙ୍ଗେ ଜଡ଼ିତ ଅଧିକାରୀମାନଙ୍କର ପ୍ରଧାନମନ୍ତ୍ରୀ ବହୁତ ପ୍ରଶଂସା କରିଛନ୍। ଆଇବା ମାସ 9 ତାରିଖ ଦିନ ସୁଭଦ୍ରା ଯୋଜନାର ପହିଲା କିସ୍ତିର 2 ନମ୍ଘର ଖେପ ଟଙ୍କା ହିତାଧିକାରୀମାନଙ୍କୁ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବାରିପଦାଠାରେ ହେବାରକେ ଥିବାର ଗୋଟିଏ ସଭାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2 ନମ୍ଘର ଖେପ ଟଙ୍କା ବାଣ୍ଟିବେ। ସୁଭଦ୍ରା ଯୋଜନାର ପହିଲା ଆଉ 1 କୋଟି ନମ୍ଘର ଥିବାର ମହିଳା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। 2 ନମ୍ଘର ଖେପେ 40 ଲକ୍ଷ ଆବେଦନକାରୀଙ୍କୁ ପହିଲା କିସ୍ତିର 5,000 ଟଙ୍କା ଲେଖା ଦିଆଯିବା। ଆଇବା 7 ତାରିଖ ତକ ଆବେଦନ କରିଥିବା ହିତାଧିକାରୀ ମହିଳାମାନେ 9 ତାରିଖ ଦିନ ଏହି ଟଙ୍କା ପାଇବେ। ଏତକ 96 ଲକ୍ଷ ମହିଳା ସୁଭଦ୍ରା ଯୋଜନା ଲାଗି ଆବେଦନ କରିଥିବାର ଜଣାପଡ଼ିଛି। ଇନ ଜଣାଇ ଦେଇଯାଇପାରେ ଯେ ରାଇଜେ ଗଲା 17 ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ପହିଲା କ୍ଷେପେ 25,11,000 ମହିଳାଙ୍କୁ ପହିଲା କିସ୍ତି ଦିଆଯାଇଛି। ମାର୍ଚ୍ଚ 8 ତାରିଖ ଆଘନୁ ସବୁ ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସ୍ୱଷ୍ଟ କରିଛନ୍। ଭାରତୀୟ ବାୟୁସେନା ତରଫରୁ ସମ୍ଭଲପୁର ହୀରାକୁଦଠାରେ ଏୟାରଫୋର୍ସର ଗୋଟିଏ ରେଡାର ଷ୍ଟେସନ ସ୍ଥାପନ କରିବା ଲାଗି ପ୍ରକ୍ରିୟା ମୂଲ ହୋଇଛି। ବାୟୁସେନା ତରଫରୁ ଇନ ଗୋଟିଏ ମିଡିୟମ୍ ରେଞ୍ ପାୱାର ରେଡାର ଷ୍ଟେସନ ସ୍ଥାପନା ହେବା। ଏଥିଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍। ଷ୍ଟେସନ ସ୍ଥାପନା ହେଲେ ପୂର୍ବ ଭାରତର ବାୟୁସେନାର ଏଟା ପ୍ରମୁଖ କେନ୍ଦ୍ର ହେବା। ଏଟା ହେଲେ ସୁରକ୍ଷା ବାବଦେ ତଥ୍ୟ ଦିଆନିଆ ପ୍ରକ୍ରିୟା ବର୍କସ୍ ହୋଇପାରିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଏହି ରେଡାର ଷ୍ଟେସନର କାର୍ଯ୍ୟ ପରିସୀମା 300-400 କିଲୋମିଟର ଭିତରେ ରହିବା। ଗ୍ରାଉଣ୍ଡ ବେସ୍ଡ 4D ସର୍ଭିଲାନ୍ସ ଜରିଏ ଭିନ୍ ଭିନ୍ ପ୍ରକାରର ଫଟୋ ନିଆଯିବାର ସଙ୍ଗେ ଆକ୍ରମଣ ଲାଗି ଦୂରତାର ଠିକ୍ ସୂଚନା ମିଳିପାରବା। ହୀରାକୁଦ ସମୁଦ୍ର ପତ୍ତନରୁ ଉଚ୍ଚା ନ ଥିବାରୁ ରାଡାର ଷ୍ଟେସନ ସ୍ଥାପନା ଲାଗି ଏ ଜାଗାକେ ବଛାଯାଇଛି। ବାୟୁସେନାର ଅନୁରୋଧ ଉତରୁ ରାଜ୍ୟ ସରକାର ତରଫୁ ସମ୍ୱଲପୁର ତହସିଲ ଅଧୀନ ଗୌଡ଼ପାଲି ମୌଜାନ 2 ଏକର 40 ଡିସମିଲ ଜମି ଚିହ୍ନଟ କରାଯାଇଥିଲା। ଯେତକ ଶେଷ ଲୋକର ରାସନ କାର୍ଡ଼ର ଇ କେୱାଇସି ନାଇଁ ସରି ସେତେବେଳେ ତକ୍ ଏ ପ୍ରକ୍ରିୟା ଜାରି ରହିବ ବୋଲି ରାଜ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ଯେ ଏତକ 2 କୋଟି ନୁ ଏତକାର ଲୁକର ଇ କେୱାଇସି ସରିଛି, ବାକି 1.5 କୋଟି ଲୁକର ଇ କେୱାଇସି ସରବାରକେ ମାସେ ନୁ 1.5 ମାସ ସମୟ ଲାଗିପାରେ। ସବୁ ଲୁକର ଇ କେୱାଇସି ପ୍ରକ୍ରିୟା ସରବାର ଉତରୁ ଅଯୋଗ୍ୟ ହିତାଧିକାରୀମାନଙ୍କର ଠିକ୍ ସଂଖ୍ୟା ଜଣାପଡ଼ବା। ସେମାନଙ୍କୁ ବାଦ୍ ଦିଆଯାଇକରି ନୂଆ କାର୍ଡ଼ ଲାଗି ଆବେଦନ କରିଥିବାର ଯୋଗ୍ୟ ଆବେଦନକାରୀମାନଙ୍କୁ ରାସନ କାର୍ଡ଼ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱଷ୍ଟ କରିଛନ୍। ପ୍ରଧାନମନ୍ତ୍ରୀ ଅନୁସୂଚିତ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ଯୋଜନାଥି ବୌଦ୍ଧ ଜିଲ୍ଲାର ସବୁ ଯୋଗ୍ୟ ଆଦିମ ଜନଜାତି ଆଦିବାସୀମାନଙ୍କୁ ସାମିଲ କରାଯିବା। ଏଥିଲାଗି ଆଇବା 2 ତାରିଖ ଦିନ ବୌଦ୍ଧ ଟାଉନ୍ହଲ୍ଠାରେ ଗୋଟିଏ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହେବା। ଏଥିଲାଗି ଆଜି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପେଡ଼ ମା କେ ନାମ ଅଭିଯାନଥି ସୁବର୍ଣ୍ଣପୁର ରିଙ୍ଗ ରୋଡ଼ନ ଗଛ ଲଗାଯାଇଛି। ଜିଲ୍ଲା ଜଙ୍ଗଲ ବିଭାଗ ସାହାସ୍ତି ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ଆର୍ ଶ୍ରୀ ଗୋପାଳଜୀ ଯୋଗାଳୟର କର୍ମକର୍ତ୍ତାମାନେ ଆଜି ଏ ଗଛ ଯୋଗାଇଛନ୍। ଏଥି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ବୃକ୍ଷରୋପଣ କାର୍ଯ୍ୟକ୍ରମକେ ଶୁଭାରମ୍ଭ କରିକରି ନୈତଖଣିର ସୁରକ୍ଷା ସାଙ୍ଗେ ପରିବେଶ ଲାଗି ଏ ଗଛ ଲଗାବାରଟା ଗୋଟିଏ ସବୁଜ ଆହ୍ୱାନ ଆଏ ବୋଲି ସେ କହିଛନ୍। ବୌଦ୍ଧ ଆର୍ ପୁରୁଣା କଟକ ଭିତରେ ତିଆରି ହୋଇଥିବାର ନୂଆ ରେଲ ଲାଇନ୍ଟି ଆଜ୍ ରେଲ ଇଞ୍ଜିନ୍ର ଟ୍ରାଏଲ ରନ୍ କରାଯାଇଛି। ନୂଆକରି ତିଆରି ହୋଇଥିବା ବୌଦ୍ଧ ଷ୍ଟେସନରୁ ଗୋଟିଏ ସୁସଜିତ ରେଲ ଇଞ୍ଜିନ୍ ଏହି ନୂଆ ରେଲ ଲାଇନ୍ଟି ଚାଲିଥିଲା। ପୁରୁଣା କଟକ ଷ୍ଟେସନଠାରେ ଇଞ୍ଜିନ୍ ପହଞ୍ଚବା ଋତୁରୁ ସାଧାରଣ ଲୋକେ ଆଉ ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ ରେଲ ବିଭାଗର ଅଧିକାରୀ ଆଉ ଯନ୍ତ୍ରୀମାନେ ଉପସ୍ଥିତ ରହିକରି ସ୍ୱାଗତ କରିଥିଲେ। ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଷ୍ଟେସନ ତ ଖୁବ୍ ଜଲ୍ଦି ରେଳଯାତ୍ରୀ ସେବା ମୂଲ ହେବା ବୋଲି ସୂଚନା ମିଳିଛି। ସ୍ୱଚ୍ଛତା ହିଁ ସେବା ଅଭିଯାନଥି ସୁବର୍ଣ୍ଣପୁରଠାରେ ସ୍ୱଚ୍ଛ ଭାରତ ସବୁଜ ଭାରତ ଶୀର୍ଷକ ଉପରେ ଗୋଟିଏ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମଥି 100 ନୁ ଅଧିକା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରଶିଳ୍ପୀମାନଙ୍କୁ ପ୍ରଶାସନ ତରଫରୁ ଟ୍ରଫି ଆର୍ ପ୍ରମାଣପତ୍ର ଦିଆଯାଇଛି। ସେନ୍ତା ସ୍ୱଚ୍ଛ ଭାରତ ସଂଗଠନ ତରଫରୁ ସୁବର୍ଣ୍ଣପୁରର ମା ମାଣିକେଶ୍ୱରୀ ମନ୍ଦିର ପରିସରକେ ସ୍ୱଚ୍ଛତା ହିଁ ସେବା ଅଭିଯାନଥି ଆଜି ସଫେଇ କରାଯାଇଛି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ପାହାଡ଼ ଇଲାକାର 2ଟା ଗ୍ରାମ ପଞ୍ଚାୟତ ଲାଗି ମୋବାଇଲ୍ ଆମ୍ବୁଲାନ୍ସ ସେବା ମୂଲ ହୋଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଗୋଟିଏ ଚାରିଚକିଆ ଗାଡ଼ିକେ ମୋବାଇଲ୍ ଆମ୍ବୁଲାନ୍ସଟି ବଦଳାଯାଇଛି। ଏହି ମୋବାଇଲ୍ ଆମ୍ବୁଲାନ୍ସ ସେବାଥି ଝନେ ଡାକ୍ତର, ଝନେ ଲ୍ୟାବ୍ ଟେକ୍ନିସିଆନ୍ ଆର୍ ଝନେ ଫାର୍ମାସିଷ୍ଟ ଅଛନ୍। ରୋଗୀଙ୍କ ରକ୍ତ ପରୀକ୍ଷାନୁ ନେଇକରି ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ନ ପହଞ୍ଚାବାର ତକ୍ ଏହି ଆମ୍ବୁଲାନ୍ସ କାମ କରବା। ଏତାର ସାଙ୍ଗେ ଏହି ଆମ୍ବୁଲାନ୍ସଟି ମାହାଲିଆ ଉଷୁ ସାଙ୍ଗେ ରକ୍ତ ନମୁନାର ପରୀକ୍ଷା ଭିଲ୍ କରାଯାଉଛି। ସମବାୟ ସମିତିର ସଶକ୍ତିକରଣ ଲାଗି 2ଦିନିଆ ଜାତୀୟ ସ୍ତରଥି ସମୀକ୍ଷା ବୈଠକ ଆଇବାକାଲିଠାରୁ ଭୁବନେଶ୍ୱର ଗୋଟିଏ ଘରୋଇ ହୋଟେଲ୍ର ହେବା। ଭାରତ ସରକାରଙ୍କର ସମବାୟ ମନ୍ତ୍ରଣାଳୟର ଶାସନ ସଚିବ ଆଶିଷ ଭୁଟାନୀ ମୁଖ୍ୟ ଅତିଥି ଭାବେ ଆଉ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇକରି ଏହି ବୈଠକର ଉଦ୍ଘାଟନ କରିବେ। ସାନ୍ତାଳୀ ଭାଷାର ସଂରକ୍ଷଣ ଲାଗି ରାମଜିତ ଟୁଡୁଙ୍କର ପ୍ରୟାସକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଆକାଶବାଣୀ, ଦୂରଦର୍ଶନ ଆର୍ ପ୍ରସାର ଭାରତୀର କର୍ମଚାରୀମାନଙ୍କୁ ଜଣାଲେ ଅଭିନନ୍ଦନ। ସୁଭଦ୍ରା ଯୋଜନାର ପହିଲା କିସ୍ତି 2 ନମ୍ଘର ଖେପ୍ ଟଙ୍କା ଆଇବା 9 ତାରିଖ ଦିନ ଦିଆଯିବା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।